ଏଠାରେ ଏହି ସତ୍ସଙ୍ଗର ଯୋଗ ବ୍ୟବସ୍ଥା ହେଇଛି। ସେଥିପାଇଁ ଆମେ ଗୃହକର୍ତ୍ତାଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଅଭିଚରଣ କନଜରଭେସନ ଡିପାର୍ଟମେଣ୍ଟ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ଅଖିଳ ପ୍ରଭୁଙ୍କୁ ଆମର ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ଆମକୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ଭଗବାନ କଥା କୀର୍ତ୍ତନ କରିବା ପାଇଁ। ତେଣୁ ଆଜି ବିଶେଷ ଭାବରେ ପବିତ୍ର ଦିବସ ଆଜିର ତିଥିରେ ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବିଧାନ ସ୍ୱୟଂ ପ୍ରଭୁପାଦଙ୍କର ଯେ ଗୁରୁଦେବ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଙ୍କର ପ୍ରୟାଣ ହୋଇଥିଲା 1936 ମସିହାରେ। ତାଙ୍କର ଆବିର୍ଭାବ ହୋଇଥିଲା 1874 ମସିହାରେ। ତେଣୁ ତାଙ୍କର ଆବିର୍ଭାବ ବିଶେଷ ଭାବରେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେହେତୁ ସେହିଦିନ ଆବିର୍ଭାବ ଦିନରେ ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱୟଂ ମହାରାଜଙ୍କର ତିରୋଭାବ ହୋଇଥିଲା। ତେଣୁ ସେ ଆବିର୍ଭାବ ଦିବସ ବହୁତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ତିରୋଭାବ ଦିବସ ପାଳନ କରାଯାଉଛି। ତେଣୁ ଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଇଏ ଆମର ଏଇ ଓଡ଼ିଶା ଭୂମିରେ ଜନ୍ମଗ୍ରହଣ କରିଥିଲେ, ଜଗନ୍ନାଥ ଧାମ, ଯୋଉ ଧାମର ଧାମର ଆରମ୍ଭ ହେଉଛି, ଏଇଠୁ ଆରମ୍ଭ ହେଉଛି, ଏଇ ଭୁବନେଶ୍ୱରରୁ ଆରମ୍ଭ ହେଉଛି ସେ ଧାମର ଧାମଟି ଜଗନ୍ନାଥ ଧାମ। ଆମ ଏଇ ଭୁବନେଶ୍ୱରଠୁ ଆରମ୍ଭ ହେଉଛି, ଭୁବନେଶ୍ୱରରେ ରହୁଛନ୍ତି ଶିବଜୀ, ରହୁଛନ୍ତି ଏ ଧାମର ଶିବଜୀ କ୍ଷେତ୍ରପାଳ। ତେଣୁ ଜଗନ୍ନାଥ ଧାମରେ ସେ ଆବିର୍ଭାବ ହୋଇଥିଲା ତାଙ୍କର 1874 ମସିହାରେ ଫେବୃଆରୀ ମାସରେ। ତେଣୁ ଯେତେବେଳେ ସେ 6 ମାସରେ ହୋଇଥିଲେ ସେହି ସମୟରେ 1874 ମସିହା କଥା, ସେ ସମୟରେ ରଥଯାତ୍ରା ଯୋଉ ହଉଥିଲା ସେହି ସମୟରେ ଆପଣ ଦେଖିବେ ଯୋଉ ରହିଛନ୍ତି ଯୋଉ ଟାଉନ ଥାନା ସେଠି ଆମର ଯୋଉ ରହିଛନ୍ତି ବୈଷ୍ଣବ ମଠ, ବୈଷ୍ଣବ ଗୌଡ଼ି ମଠ, ସେଇଠି ତାଙ୍କର ଆବିର୍ଭାବ, ସେଇଠି ଜନ୍ମଗ୍ରହଣ କରିଥିଲେ। ଭଗବତୀ ଦେବୀ ମା, ଭଗବତୀ ଦେବୀ ପିତା ହେଉଛନ୍ତି ଭକ୍ତିମନ ଠାକୁର। ସେ ସମୟରେ ସେ ଥିଲେ ପୁରୀର ମାଜିଷ୍ଟ୍ରେଟ ଥିଲେ, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଥିଲେ। ତେଣୁ ସେହି ସମୟରେ ରଥଯାତ୍ରା ହଉଥିଲା, 3 ଦିନ ତାଙ୍କର ଘର ସାମ୍ନାରେ ରହିଯାଇଥିଲା। ତାପରେ ଯେତେବେଳେ ତାଙ୍କର ମା, ସେଇ ତାର ପୁଅଙ୍କର ନାମ ଥିଲା ବିମଳା ପ୍ରସାଦ, ବିମଳା ଦେବୀ ଆପଣ ଜାଣିଥିବେ ପୁରୀ ଜଗନ୍ନାଥ ମନ୍ଦିରରେ ଭୋଗ ଲାଗେ, ସେ ଭୋଗ ବିମଳାଙ୍କ ପାଖରେ ଅର୍ପଣ ହେଲେ ସେ ମହାପ୍ରସାଦରେ ପରିଣତ ହୁଏ। ତେଣୁ ବିମଳା ଭକ୍ତିମୟ ଠାକୁର ଇଏ ଆମର ଧାରା ଯୋଉ ରହିଛି ଆମର ବ୍ରହ୍ମ ମାଧ୍ୟ ଗୌଡ଼ୀୟ ସମ୍ପ୍ରଦାୟ, ଏ ଧାରା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ବହୁତ ଭାଗ୍ୟବାନ ଯେ ଆମେ ଏଇ ଧାରାରେ ଆସିଛେ, କାରଣ କଳିଯୁଗରେ 4ଟି ସମ୍ପ୍ରଦାୟ ଯୋଉ ରହିଛି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଅଥ କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବ କ୍ଷିତି ପାବନ। ଏଇ 4ଟି ସମ୍ପ୍ରଦାୟ କଳିଯୁଗରେ ଏ ହେଉଛି ଅନୁମୋଦିତ ସମ୍ପ୍ରଦାୟ। ତେଣୁ ଅନୁମୋଦିତ ସମ୍ପ୍ରଦାୟ ବିଷୟରେ ପ୍ରଭୁପାଦ ମହାରାଜ କହନ୍ତି, ଉଦାହରଣ ଦିଅନ୍ତି, ଯେମିତି ଆମର ପୋଷ୍ଟ ବକ୍ସ ରହିଛି, ପୋଷ୍ଟ ବକ୍ସରେ ଆମେ ଯଦି ଚିଠି ପକେଇବା ତାହେଲେ ନିର୍ଦ୍ଦିଷ୍ଟ ସ୍ଥାନକୁ ସେ ପହଞ୍ଚିବ, ଯେକୌଣସି ସ୍ଥାନରେ ଯେକୌଣସି ବକ୍ସରେ ପକେଇଦେଲେ ଚିଠିଟି ସେ ଯିବ ନାହିଁ। ଇଏ ହେଉଛି ଅନୁମୋଦିତ ସମ୍ପ୍ରଦାୟ ହେଉଛି, ତାର ଅର୍ଥ ହେଉଛି ସେଭଳି ଭାବରେ ଭଗବାନ ଯୋଉ ଜ୍ଞାନ ପ୍ରଦାନ କରିଛନ୍ତି ସେ ଜ୍ଞାନ ଆମ ପାଖକୁ ଯଥାଯଥ ଭାବରେ ଆସୁଛି, ଏବଂ ପରମ୍ପରା ପ୍ରାପ୍ତମ ଏ ପରମ୍ପରାରେ ଆସୁଛି। ବିଶେଷ ଭାବରେ ଚୈତନ୍ୟ ମହାପ୍ରଭୁ ଏଇ ଧାରାରୁ ଆସିଲେ, ଏଇ ପରମ୍ପରାରେ ଆସିଥିଲେ। ଏ ଯୋଉ 4ଟି ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ, ଏମାନଙ୍କର କିଛି କିଛି ଯୋଉ ରହିଛି ତତ୍ତ୍ୱ ରହିଛି, ତା ଦେହରେ କିଛି କିଛି ଭେଦ ଥିଲା, ସେ ଭେଦକୁ ସମନ୍ୱୟ କରିଛନ୍ତି, ଏକୀକରଣ କରିଛନ୍ତି ମହାପ୍ରଭୁ। ସେ ଯୋଉ ତାଙ୍କର ତତ୍ତ୍ୱ ଦେଇଥିଲେ ସେ ତତ୍ତ୍ୱ ହେଉଛନ୍ତି ଅଚିନ୍ତ ଭେଦାଭେଦ ତତ୍ତ୍ୱ, କିଏ ଦ୍ୱୈତବାଦ ଅଦ୍ୱୈତବାଦ, ବିଶିଷ୍ଟା ଦ୍ୱୈତ, ଦ୍ୱୈତା ଦ୍ୱୈତ, ଶୁଦ୍ଧା ଦ୍ୱୈତ, ଏବେ ବିଭିନ୍ନ ପ୍ରକାର ବାଦ ଥିଲା ଆମର 4 ସମ୍ପ୍ରଦାୟ ଭିତରେ, କିନ୍ତୁ ମହାପ୍ରଭୁ ତାକୁ ଏକୀକରଣ କଲେ, ସେ ଗୋଟେ ଦେଲେ, ତାଙ୍କର ଫିଲୋସଫି ଦର୍ଶନ ଦେଲେ, ସେ ଦର୍ଶନ ହେଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ। ଭଗବାନ ଏବଂ ଆମେ, କେତେ ଜଣ କହନ୍ତି ଭଗବାନ ଅଲଗା ଆମେ ଅଲଗା, ଏ ହେଉଛି ଭେଦ, ଭଗବାନ ଆଉ ଜୀବ ଭିତରେ ଭେଦ ରହିଛି। କେତେ ଜଣ କହନ୍ତି ଭଗବାନ ଆଉ ଆମେ ହେଉଛି ଅଭେଦ ତତ୍ତ୍ୱ, କିନ୍ତୁ ମହାପ୍ରଭୁ ଯୋଉ ତତ୍ତ୍ୱ ଦେଲେ ସେ ହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ଏକ ସଙ୍ଗରେ ଭଗବାନ ସହିତ ଆମର ଭେଦ ରହିଛି, ପୁଣି ଆମର ମଧ୍ୟ ଅଭେଦ ରହିଛି। ଭେଦ ଆଉ ଅଭେଦ ଭିତରେ ତଫାତ କଣ ହଉଛି ନା, ଭଗବାନ ଯେଉଁଭଳି ଭାବରେ ଭଗବାନ ହଉଛନ୍ତି ପରମାତ୍ମା, ଆମେ ହଉଛି ଅଣୁ ଆତ୍ମା, ତେଣୁ ଆତ୍ମାର ଯୋଉ ରହିଛି ଭାବ ରହିଛି, ଆତ୍ମାର ଯୋଉ ଗୁଣ ସବୁ ରହିଛି ସବୁ ସମାନ। ଯେମିତି ସମୁଦ୍ର ଜଳ, ସମୁଦ୍ର ଜଳର ଯୋଉ ରହିଛି ଗୁଣ ସେ ହଉଛି ଲବଣତା, ଏବଂ ଗୋଟିଏ ବିନ୍ଦୁ ଜଳ ମଧ୍ୟ ସମୁଦ୍ର ଯଦି ଆଣିବା ସେଥିରେ ମଧ୍ୟ ସେ ଲବଣତା ରହିଛି। ଇଏ ହଉଛି ଅଭେଦ ତତ୍ତ୍ୱ। ଭେଦ ତତ୍ତ୍ୱଟା କଣ ନା, ଭେଦ ହଉଛି ସମୁଦ୍ର ହଉଛି ବିରାଟ ସମୁଦ୍ର ରହିଛି, କିନ୍ତୁ ବିନ୍ଦୁ ଜଳ ମାତ୍ର ଛୋଟ କ୍ଷୁଦ୍ର ପରିମାଣ, ବିଭୁ ଏବଂ ଅଣୁ, ଇଏ ହଉଛି ଭେଦ। ତେଣୁ ମହାପ୍ରଭୁଙ୍କ ଆସିବା ପୂର୍ବରୁ ପାଞ୍ଚଶହ ଭଗବାନ ମହାପ୍ରଭୁ ଆସିଲେ 1486 ମସିହାରେ ଆସିଲେ, ସେ ସମୟ ପର୍ଯ୍ୟନ୍ତ ମହାପ୍ରଭୁ ଯେତେବେଳେ ଆସିଥିଲେ ସେତେବେଳେ ଲୋକମାନେ ଜାଣିନଥିଲେ ପ୍ରକୃତ ଭଗବାନ କିଏ, କଳିଯୁଗରେ ଏ ଧର୍ମର କଣ ଯୋଉ ଗ୍ରାଣୀ ହେଇଯାଇଥିଲା। ଭଗବାନ ଆସିଥିଲେ ଅଯୋଧ୍ୟାଚାର୍ଯ୍ୟ, ସେ ବହୁତ ମନୋଦୁଃଖ କରୁଥିଲେ। ଲୋକମାନେ ଆଜିକାଲି ମଧ୍ୟ ଆମେ ଦେଖୁଛେ ଲୋକମାନେ କେତେ ଜଣ ଜାଣୁଛନ୍ତି ପ୍ରକୃତ ଭଗବାନ କିଏ, ବିଭିନ୍ନ ତଥାଗତ ଜୀବମାନଙ୍କୁ ମଧ୍ୟ ଭଗବାନ ବୋଲି ସେମାନେ ପୂଜା କରୁଛନ୍ତି। ଯେହେତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୀ ସମସ୍ତ ନୈବ ବିଖ୍ୟାତି ସପାଷଣ୍ଡି ଭବେ ଧ୍ରୁବମ୍, ଭଗବାନ ଏଭଳି ତତ୍ତ୍ୱ ଯେ ଏମିତିକି ବ୍ରହ୍ମା ରୁଦ୍ର ମଧ୍ୟ ତାଙ୍କ ସହିତ ସମାନ ହେଇପାରିବେ ନାହିଁ, ଯିଏ ତାଙ୍କୁ ସମାନ ବୋଲି କୁହନ୍ତି ସେମାନେ ହଉଛନ୍ତି ପାଷଣ୍ଡି। ତେଣୁ ବିଭିନ୍ନ ଦେବାଦେବୀ ମାନଙ୍କୁ ଭଗବାନ ବୋଲି ପୂଜା କରୁଥିଲେ ଅଯୋଧ୍ୟାଚାର୍ଯ୍ୟ, ଦେଖି ଦେଖି ମନ ଦୁଃଖ ହେଲା ତାଙ୍କର, ତେଣୁ ସେ ଭଗବାନଙ୍କୁ ଆହ୍ୱାନ କଲେ, ଭଗବାନଙ୍କୁ ଗଙ୍ଗା ଜଳ ଏବଂ ତୁଳସୀ ପ୍ରଦାନ କରି ଭଗବାନ, କାହିଁକି ଗୋଟେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଗଙ୍ଗା ଜଳ ଏବଂ ତୁଳସୀ ପ୍ରଦାନ କଲେ ଭଗବାନ ବିକୃତ ହେଇଯାନ୍ତି। ତେଣୁ ଏହି ଶ୍ଳୋକକୁ ଆଧାର କରି ଅଦ୍ୱୈତାଚାର୍ଯ୍ୟ ଭଗବାନ ମହାପ୍ରଭୁ ଆହ୍ୱାନ କରିଥିଲେ। ତେଣୁ ମହାପ୍ରଭୁ ଆସି ପ୍ରକୃତରେ ଭଗବାନ ହଉଛନ୍ତି କୃଷ୍ଣ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯା କଳ୍ପିତା ଶ୍ରୀମଦ ଭାଗବତମ ପ୍ରମାଳମଳମ ପ୍ରେମା ପୁମାର୍ଥ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦମ ତିତ୍ରାଧରୁ ନ କର। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମହାପ୍ରଭୁଙ୍କ ଜୀବନୀ ବିଷୟରେ ସଂକ୍ଷେପରେ ଏଇଟା କହିଛନ୍ତି, ଚାହୁଁଛନ୍ତି ଆରାଧ୍ୟ ଭଗବାନ, ପ୍ରକୃତର ଭଗବାନ ଯିଏ ସେ ହେଉଛନ୍ତି ବ୍ରଜେଶ ତନୟ ନନ୍ଦଲାଲା, ବ୍ରଜେଶ ତନୟ ନନ୍ଦଲାଲା ସିଏ ହେଉଛନ୍ତି ପ୍ରକୃତରେ ଭଗବାନ, ସିଏ ହେଉଛନ୍ତି ପ୍ରକୃତରେ ଆରାଧ୍ୟ। ଏବଂ ସେହିଭଳି ଭାବରେ ତାଙ୍କର ଧାମ ବୃନ୍ଦାବନ ଧାମ ମଧ୍ୟ ସେଭଳି ଭାବରେ ଆରାଧ୍ୟ। ଏବଂ ସେ କେମିତି ଆମେ ଆରାଧନା କରିବା ନା, ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗେଣ ଯା କଳ୍ପିତା, ବ୍ରଜବଧୂ ଗୋପୀମାନେ ବିଶେଷ ଭାବରେ ରାଧାରାଣୀ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ ସେ ହେଉଛି ଶ୍ରେଷ୍ଠ ଆରାଧନା। ଏବଂ ଶ୍ରୀମଦ ଭାଗବତମ ପ୍ରମାଣ, ଆମର ଯେତେ ପ୍ରମାଣ ଅଛି ତା ଭିତରେ ଶ୍ରୀମଦ ଭାଗବତମ ପ୍ରମାଣ ହଉଛି ଅମର ପ୍ରମାଣ। ପ୍ରେମା ପୁମାର୍ଥ ମହାନ, ଧର୍ମ କହିଲେ ଲୋକମାନେ ଭାବୁଥିଲେ ଧର୍ମ ଅର୍ଥ କାମ ମୋକ୍ଷ, ଏହି ଚାରି ପୁରୁଷାର୍ଥ ବୋଲି ଭାବୁଥିଲେ, କିନ୍ତୁ ମହାପ୍ରଭୁ ଆସି ପଞ୍ଚମ ପୁରୁଷାର୍ଥକୁ ପ୍ରତିପାଦିତ କଲେ। ପଞ୍ଚମ ପୁରୁଷାର୍ଥ ହଉଛି କୃଷ୍ଣ ପ୍ରେମ, ଇଏ ହଉଛି ମହାପ୍ରଭୁଙ୍କର ମତ। ତେଣୁ ଆମର ଆଉ କୌଣସି ଆରାଧ୍ୟ ନାହାନ୍ତି, ତତ୍ରାଧରଣ ପରେ ଆଉ ଆମର ଆଉ କିଛି ଆଦର ବସ୍ତୁ ନାହିଁ, ମହାପ୍ରଭୁ ହଉଛନ୍ତି ଏକମାତ୍ର ଆରାଧ୍ୟ ଆମର ଆଦର ବସ୍ତୁ। ସେଇ ଧାରାରେ ମହାପ୍ରଭୁ ଆସିଲେ, କିନ୍ତୁ ମହାପ୍ରଭୁ ଯେତେବେଳେ ଚାଲିଗଲେ 1510 ମସିହାରେ ମହାପ୍ରଭୁ ଚାଲିଗଲେ, ତାପରେ ପୁଣି ଗୋଟେ ଅନ୍ଧକାର ଯୁଗ ଆସିଗଲା। ଏମିତିକି ମହାପ୍ରଭୁ ଯେତେବେଳେ ତା ପରେ କିଛି ବର୍ଷ ପରେ କୃଷ୍ଣ କବିରାଜ ଗୋସ୍ୱାମୀ ଯେତେବେଳେ ଚୈତନ୍ୟ ଚରିତାମୃତ ରଚନା କରିଥିଲେ, ସେହି ସମୟରେ 13ଟି ଅପସମ୍ପ୍ରଦାୟ ରହିଥିଲା, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଆଉରୁ ବାଉରୁ କର୍ତ୍ତା ଭେଜା ଚୁଡ଼ା ଗୌରାଙ୍ଗ ନାଗରୀ ଇତ୍ୟାଦି ଏହିଭଳି ଭାବରେ। ମାଗୁର ମାଛ ଡୋର ନବଜ ବତୀର କୋର ଭିଟା ହରିଆ ହରିଆ ଭୋ ଏଇଭଳି ଭାବରେ ଆମର ଯୋଉ ସମ୍ପ୍ରଦାୟ ରହିଛି ନଷ୍ଟ ହେଇଯାଇଥିଲା। ଲୋକମାନେ ପ୍ରକୃତରେ ଜାଣିପାରୁନଥିଲେ ବୈଷ୍ଣବ ତତ୍ତ୍ୱ କିଭଳି ଭାବରେ ସହଜିଆ ସହଜିଆ ଧାରା ସବୁ ଆସିଯାଇଥିଲା ଏବଂ ବିଶେଷ ଭାବରେ ଜାତି ଗୋସ୍ୱାମୀ ମାନେ ସବୁ ପ୍ରାଧାନ୍ୟ ଥିଲା। ଜାତି ଗୋସ୍ୱାମୀ ଜାତି ଗୋସ୍ୱାମୀ କହିଲେ ଯୋଉ ସେମାନେ ଜନ୍ମ ହେଇଛନ୍ତି ବ୍ରାହ୍ମଣ କୂଳରେ ସେମାନେ ଭାବୁଛନ୍ତି ଆମେ ହଉଛୁ ଗୁରୁ। ତେଣୁ ଯେତେବେଳେ ମହାପ୍ରଭୁଙ୍କର ଧାରାରେ ଆସୁଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ ରଖିଛନ୍ତି ଗୁରୁ ପରମ୍ପରା ରଚନା କରିଛନ୍ତି ଗୁରୁ ପରମ୍ପରା। ଏ ଗୁରୁ ପରମ୍ପରା ଭଗବାନ ଠାରୁ ଆସୁଛି ଗୁରୁ ପରମ୍ପରା। କୃଷ୍ଣ ହୈତେ ଚତୁର୍ମୁଖ ଏସବୁ ରହିଛି। ପ୍ରଭୁ କହୁଥିଲେ ଗୀତ ବୋଲିବା ପାଇଁ ଯେ କିନ୍ତୁ ଆମକୁ ଖୁବ କମ ସମୟ ରହିଛି ତେଣୁ ଆମେ ବୁଲିପାରୁନାହୁଁ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇ ଗୁରୁ ପରମ୍ପରାଟିକୁ ରଚନା କରିଛନ୍ତି। ତେଣୁ ଇଏ ମହାପ୍ରଭୁଙ୍କ ପରେ ଯୋଉ ଆସିଲେ ଆମର ଷଡ଼ ଗୋସ୍ୱାମୀ ଆସିଲେ ଶ୍ରୀକୃଷ୍ଣ ଚୈତନ୍ୟ ଆମର ଶ୍ରୀରୂପ ସନାତନ ଭଟ୍ଟ ରଘୁନାଥ ଶ୍ରୀଜୀବ ଗୋପାଳ ଭଟ୍ଟ ଦାସ ରଘୁନାଥ ଷଡ଼ ଗୋସ୍ୱାମୀ ପ୍ରଭୁ କି। ତେଣୁ ତାଙ୍କର ତାଙ୍କର ଧାରାରେ ଆସିଲେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆସିଲେ ସେ ସବୁ ରଚନା କଲେ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବ
ଜୟ ରାଧେ କୃଷ୍ଣ ଜୟ ବୃନ୍ଦାବ
ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ
ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ
ହରେ କୃଷ୍ଣ
କୃଷ୍ଣ ହରେ ହରେ
ହରେ ରାମ
ରଚନା କରିଛନ୍ତି। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଚୈତନ୍ୟ ଚର୍ଯ୍ୟାମୃତ ଲେଖିଥିଲେ ସେହି ସମୟରେ 13 ଅପସମ୍ପ୍ରଦାୟ ଆସିଯାଇଥିଲା। ବର୍ତ୍ତମାନ କେତେ ଅପସମ୍ପ୍ରଦାୟ ହେଇଥିବ ଆପଣ ଅନୁମାନ କରନ୍ତୁ। ତେଣୁ ଭକ୍ତିବିନୋଦ ଠାକୁରଙ୍କର ଚିନ୍ତା ପଡ଼ିଗଲା କେମିତି ମହାପ୍ରଭୁଙ୍କ ଧାରା ମହାପ୍ରଭୁ ଆସିଲେ ସେ ଭବିଷ୍ୟତବାଣୀ ଦେଲେ ପୃଥିବୀତେ ଆଚର୍ଯ୍ୟ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାଁ। ଏଇଟା ମହାପ୍ରଭୁ ଭବିଷ୍ୟତବାଣୀ ଦେଇଥିଲେ ଏବଂ ବିଶେଷ ଭାବରେ ଭାରତବାସୀମାନଙ୍କ ପାଇଁ ମହାପ୍ରଭୁଙ୍କ ନିର୍ଦ୍ଦେଶ ଥିଲା ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯା ଜନ୍ମ ସାର୍ଥକ କରିକର ପର ଉପକାର। ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ଜନ୍ମ ସାର୍ଥକ କରି ପରର ଉପକାର କରିବେ। କିଭଳି କରିବେ ଯାରେ ଦେଖ ତାରେ କୃଷ୍ଣ ଉପଦେଶ
ତାରେ ଦେଖ ତାରେ କୃଷ୍ଣ ଉପଦେଶ
ଆମର ଅଜ୍ଞାୟ ଗୁରୁ ଅୟା ତାର ଦେଶ ଭଗବାନ କଥା କହିବା ଯଦିଓ ଆମର ଯୋଗ୍ୟତା ନାହିଁ କିନ୍ତୁ ମହାପ୍ରଭୁ କହୁଛନ୍ତି ମୁଁ ଆଜ୍ଞା ଦେଲି ତମେ ଗୁରୁ ହୁଅ ଭଗବାନ କଥା କୁହ। ହରେ କୃଷ୍ଣ 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 ହରେ ରାମ ରାମ ରାମ। ତେଣୁ ଭକ୍ତିବିନୋଦ ଠାକୁରଙ୍କ ସମୟରେ ମଧ୍ୟ ସେଭଳି ଭାବରେ ଏ ଅପସମ୍ପ୍ରଦାୟ ମାନେ ଖ୍ୟାତି ହେଇଯାଇଥିଲା ପ୍ରକୃତ ସମ୍ପ୍ରଦାୟ ଲୋପ ପାଇଯାଇଥିଲା। କହିଯାଇଛି ଭକ୍ତିବିନୋଦ ଠାକୁର ଚୈତନ୍ୟ ଚରିତ୍ରାମୃତ ପାଉନଥିଲେ ବହୁତ ତାଙ୍କୁ ଖୋଜାଖୋଜି କରି ତାପରେ ଖଣ୍ଡେ ଚୈତନ୍ୟ ଚରିତ୍ରାମୃତ ପ୍ରାପ୍ତ ହେଲେ ସେ। ତେଣୁ ଭକ୍ତିବିନୋଦ ଠାକୁର ମହାପ୍ରଭୁଙ୍କୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିଲେ ଜଣେ ଏମିତି ଗୋଟେ ଦୟାଳୁ ତାଙ୍କୁ ପ୍ରଦାନ କରନ୍ତୁ ଯିଏକି ଏ ଭଗବାନଙ୍କର ବାଣୀ ଗୌରାଙ୍କର ବାଣୀ ସାରା ପୃଥିବୀରେ ପ୍ରଚାର କରିବେ। ଭକ୍ତିମୟ ଠାକୁରଙ୍କ ଜୀବନରେ ବର୍ଣ୍ଣନା କରାଯାଇଛି ସେ ଦିନକୁ 2 ଘଣ୍ଟା 3 ଘଣ୍ଟା ମାତ୍ର ସ୍ୱୟଂ କରନ୍ତି। ମାଜିଷ୍ଟ୍ରେଟ ଥିଲେ କିନ୍ତୁ ଗୃହସ୍ଥ ଆଶ୍ରମରେ ଥିଲେ କିନ୍ତୁ ଅନେକ ଶାସ୍ତ୍ର ରଚନା କରିଯାଇଛନ୍ତି ଭକ୍ତିମୟ ଠାକୁର। ସମସ୍ତ ବୈଦିକ ବାଣୀକୁ ବଙ୍ଗଳା ଗାନ ମାଧ୍ୟମରେ ସବୁ ରଚନା କରିଦେଇଯାଇଛନ୍ତି। ସମସ୍ତ ଭକ୍ତି ତତ୍ତ୍ୱ ବେଦର ତତ୍ତ୍ୱକୁ ସବୁ ବଙ୍ଗଳା ଗାନରେ ସବୁ ରଚନା କରି ଯାଇଛନ୍ତି ଭକ୍ତିମୟ ଠାକୁର। ଏବଂ ସେ ମଧ୍ୟ ଇଂରାଜୀରେ ବହୁତ ଗ୍ରନ୍ଥ ରଚନା କରିଛନ୍ତି। ତେଣୁ ଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର ନାମ ହେଇଥିଲା ବିମଳା ପ୍ରସାଦ। ମହାପ୍ରଭୁଙ୍କର କୃପାରୁ ବିମଳା ଦେବୀଙ୍କ କୃପାରୁ ଏ ଆସିଥିଲେ। ଏମାନେ ପ୍ରକୃତରେ ହେଉଛନ୍ତି ଭଗବାନ କୃଷ୍ଣଙ୍କର ସବୁ ସେମାନେ ମଞ୍ଜରୀ ଥିଲେ ବର୍ଣ୍ଣନା କରାଯାଇଛି ଆମେ କହିବା ସୁବିଧା। ତେଣୁ ଇଏ ଯେତେବେଳେ ଆସିଲେ 1873 ମସିହାରେ ସେ ସମୟରେ ଯେତେବେଳେ ରଥଯାତ୍ରା ହେଉଥିଲା ସେ ସମୟରେ ତାଙ୍କର ଘର ସାମ୍ନାରେ ଯେ ଗୌଡ଼ିଆ ମଠ ରହିଛି ସେଇଠି ରଥଟି 3 ଦିନ କାଳ ରହିଯାଇଥିଲା। ତେଣୁ ତାଙ୍କର ମା ଏ 6 ମାସ ରହିଥିଲେ ସେତେବେଳେ ତାଙ୍କର ମା ତାଙ୍କୁ ନେଇ ଯେତେବେଳେ ରଥକୁ ଗଲେ ରଥ ଉପରକୁ ପଣ୍ଡା ଯିଏ ଥିଲେ ସେ ତାଙ୍କୁ ନେଇକି ଗଲେ ଜଗନ୍ନାଥ ପାଖକୁ ତାଙ୍କର ପାଖରେ ଶୁଆଇ ଦେଲେ ସେ ଜଗନ୍ନାଥଙ୍କର ଗଳାରୁ ଗୋଟେ ଫୁଲମାଳଟି ଆସି ତାଙ୍କ ଉପରେ ପଡିଲା। ତେଣୁ ସେଇଥିରୁ ଜଣାପଡୁଥିଲା ଯେ ସେମାନେ ବିଶ୍ୱ ପ୍ରସିଦ୍ଧ ମହାପୁରୁଷ ହେବେ। ତେଣୁ ସେ ବହୁତ ଅସାଧାରଣ ଭାବରେ ତାଙ୍କର ସବୁ ବିଚକ୍ଷଣ ସବୁ ପ୍ରତିଭା ଥିଲା। ତେଣୁ ବିଶେଷ ଭାବରେ ଯେତେବେଳେ ତାଙ୍କର ନାମକରଣ ହେଲା ତାଙ୍କର ଯୋଉ ବିଭିନ୍ନ ପ୍ରକାର ଜାତ ସଂସ୍କାର ସବୁ ରହିଛି ସେଇ ସମୟରେ ତାଙ୍କୁ ଯେତେବେଳେ ଦିଆଗଲା କଣ ସେ ଧରିବେ ଛୋଟ ପିଲା ଥିଲେ ସେଇ ସମୟରେ ଏ 6 ମାସର କଥା ସେତେବେଳେ ସେ ସୁବର୍ଣ୍ଣ ସବୁ ରହିଛି ଭାଗବତ ରହିଛନ୍ତି ଏସବୁ ବିଭିନ୍ନ ପ୍ରକାର ସବୁ ରହିଥିଲେ। ତେଣୁ ଇଏ ତାକୁ ସେଇ ଭାଗବତଙ୍କୁ ଧରିଲେ ଛୋଟ ପିଲାବେଳୁ ଭାଗବତଙ୍କୁ ଧରିଲେ ସେଇଥିରୁ ମଧ୍ୟ ଜଣାଯାଉଥିଲା ସେ ଜଣେ ମହାଭାଗବତ ହେବେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ବହୁତ କଥା ତାଙ୍କର ରହିଛି ଯେତେବେଳେ 7 ବର୍ଷ ହେଇଥିଲେ କାଲକାଟାରେ ସେତେବେଳେ ଭକ୍ତିମୟ ଠାକୁରଙ୍କର ଗୃହ ନିର୍ମାଣ ହଉଥିଲା ସେଇ ସମୟରେ ଯୋଉ ଘର ଯୋଉ ଜନ୍ୟ ଖୋଳା ହଉଥିଲା ସେଇ ସମୟରେ ଗୋଟେ କୁର୍ମଦେବ ବାହାରିଥିଲେ ଏବଂ ସେ କୁର୍ମଦେବଙ୍କୁ ସେ ପୂଜା କରୁଥିଲେ କୁର୍ମଦେବ ଭଗବାନ କୁର୍ମଦେବଙ୍କୁ ପୂଜା କରୁଥିଲେ ବିଗ୍ରହ। ତେଣୁ ତାଙ୍କର ଯେ ବଡ ଭାଇ ଥିଲେ ବଡ ଭାଇ ହଉଛନ୍ତି ତାଙ୍କ ନାମ ଥିଲା ଅଚ୍ୟୁତାନନ୍ଦ। ସେ ପୂର୍ବଜନ୍ମରେ ସେ ଯଦିଓ ସେ ଥିଲେ ରାମାଣ୍ଡି ସମ୍ପ୍ରଦାୟ ଥିଲେ ବୈଷ୍ଣବ ଥିଲେ କିନ୍ତୁ ସେ ଗୋଟେ ବୈଷ୍ଣବ ଅପରାଧ କରିଯାଇଥିଲେ ଯେଉଁଥିପାଇଁ ସେ ତାଙ୍କର ବିଭିନ୍ନ ମୂର୍ଚ୍ଛା ରୋଗ ଇତ୍ୟାଦି ସବୁ ହଉଥିଲା। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର 6 ଦିନ ଧରି ଭଗବାନଙ୍କ ନାମ କୀର୍ତ୍ତନ କଲେ ଅଖଣ୍ଡ ଭାବରେ କୌଣସି ଖାଦ୍ୟପେୟ ଗ୍ରହଣ ନ କରି
ହରେ କୃଷ୍ଣ 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 ହରେ 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 ରାମ ରାମ ରାମ।
ତେଣୁ ତାପରେ କଣ ହେଲା ନା ତାଙ୍କର ମଥାରେ ରାମାନନ୍ଦ ତିଳକ ଆବିର୍ଭାବ ମାନେ ଫୁଟି ଉଠିଲା ଏବଂ ତାପରେ ସେ ସେଟା ତ୍ୟାଗ କଲେ। ସେ କହିଲେ ପ୍ରକୃତରେ ମୁଁ ପୂର୍ବଜନ୍ମରେ ଥିଲି ରାମାନନ୍ଦ ସମ୍ପ୍ରଦାୟ ବୈଷ୍ଣବ ଥିଲି କିନ୍ତୁ ଅପରାଧ କରିଥିବାରୁ ମୁଁ ଏଇ ବୈଷ୍ଣବ ଅପରାଧ ଫଳଭୋଗ କରୁଥିଲି। ଦେଖ ବର୍ତ୍ତମାନ ଏ ବିମଳା ପ୍ରସାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ତାଙ୍କ ନାମ ହେଇଥିଲା ତାଙ୍କର କୃପାରୁ ସେ ଉଦ୍ଧାର ପାଇଲେ। ତେଣୁ ଯେତେବେଳେ ତାଙ୍କୁ 7 ବର୍ଷ ବୟସ ହେଇଥିଲା ଆପଣ ଜାଣନ୍ତି ଆମର ଭକ୍ତିମୟ ଠାକୁରଙ୍କର ଗୁରୁଦେବ ଯୋଉ ରହିଛନ୍ତି ଆମର ଗୁରୁ ପରମ୍ପରା ଯୋଉ ରହିଛି ଏ ଗୁରୁ ପରମ୍ପରା ଆମର ଖାଲି ଦୀକ୍ଷା ଅନୁସାରେ ନୁହଁ ଶିକ୍ଷା ଏବଂ ଦୀକ୍ଷା ଦୁଇଟି ଭାବରେ ପରମ୍ପରା ରହିଛି। ଭକ୍ତିମୟ ଠାକୁରଙ୍କର ଆମେ ଦେଖିବା ଭକ୍ତିମୟ ଠାକୁର ପାଖରେ ଅଛନ୍ତି ଜଗନ୍ନାଥ ଦାସ ବାଜ ମହାରାଜ କିନ୍ତୁ ପ୍ରକୃତରେ ସେ ଦୀକ୍ଷା ନେଇଥିଲେ ବିପିନ ବିହାରୀଙ୍କ ଠାରୁ ନେଇଥିଲେ ଗୋସ୍ୱାମୀ ତାଙ୍କଠୁ ନେଇଥିଲେ। ଇଏ ଯେତେବେଳେ 7 ବର୍ଷ ହେଇଥିଲେ ସେଇ ସମୟରେ ଭକ୍ତିମୟ ଠାକୁରଙ୍କ ପାଖକୁ ଆସିଥିଲେ ବିପିନ ବିହାରୀ ଗୋସ୍ୱାମୀ ଆସିଥିଲେ। ତେଣୁ ଭକ୍ତିମୟ ଠାକୁର ଯେତେବେଳେ ତାଙ୍କୁ ପ୍ରଣାମ କଲେ ବିପିନ ବିହାରୀ ଗୋସ୍ୱାମୀ ତାଙ୍କର ମଥା ଉପରେ ପାଦ ରଖିଦେଇଥିଲେ। ତାପରେ ଯେତେବେଳେ ତାଙ୍କର ଭକ୍ତିମୟ ଠାକୁର ଟିକେ ବାହାରକୁ ଯାଇଥିଲେ ସେତେବେଳେ ସେ ତାଙ୍କୁ କହିଲେ ତମେ ଜାଣିଛ ସେ କିଏ ଯାହାକୁ ପାଦ ପକେଇଲ ସେ ହେଉଛନ୍ତି ଭଗବାନଙ୍କର ମଞ୍ଜରୀ ତାଙ୍କ ନାମ ଥିଲା କମଳାମାନ ମଞ୍ଜରୀ। ଏବଂ ଇଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମଧ୍ୟ ତାଙ୍କର ଆସିଷ୍ଟାଣ୍ଟ ତାଙ୍କର ସେବକ ଥିଲେ, ତାଙ୍କ ନାଁ ଥିଲେ ନୟନା ମଞ୍ଜରୀ। ଯାହା ହଉ ଏଇଭଳି ଭାବରେ କହିଲେ, ତାପରେ ଭକ୍ତିମୟ ଠାକୁର ଆସିଲେ କହିଲେ ତମ ପୁଅ ଇଜ ସୋ ବୋଲ୍ଡ ଟୁ ଦ ପଏଣ୍ଟ ଅଫ ବିଙ୍ଗ ରିଉଡ୍। ଏତିକି କଥା କହିଦେଲେ, ଏତେ ସେ ଖୋଲା ଭାବରେ କଥା କହନ୍ତି, ଏମିତିକି ତାଙ୍କ ବିରୁଦ୍ଧରେ ମଧ୍ୟ କହିଯାଇପାରନ୍ତି, ଏଭଳି ଭାବରେ କହିଥିଲେ। ଏକଥା ଭକ୍ତିମ ଠାକୁର ଅଧିକାଂଶ ସମୟରେ କଥା ଏଠି କୁହନ୍ତି। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଆପଣମାନେ ଜାଣିଥିବେ ଛୋଟ ପିଲା ଥିଲାବେଳେ ସେହି ସମୟରେ ଭକ୍ତିମୟ ଠାକୁର କିଛି ଆମ୍ବ ଆଣିଥିଲେ ଭଗବାନ ପୂଜା କରିବା ପାଇଁ, କିନ୍ତୁ ସେ ଗୋଟେ ଆମ୍ବଟି ଖାଇଦେଇଥିଲେ, ଭଗବାନ ପୂଜା ହେବା ପୂର୍ବରୁ ସେ ଆମ୍ବଟି ଖାଇଦେଇଥିଲେ। ତେଣୁ ଭକ୍ତିମୟ ଠାକୁର ଯେତେବେଳେ ଏକଥା ଜାଣିଲେ, ସେତେବେଳେ ସେ ତାଙ୍କୁ କହିଲେ ଭଗବାନଙ୍କୁ ଅର୍ପଣ ପୂର୍ବରୁ ତମେ ଖାଇଦେଲ, ଗ୍ରହଣ କରିଦେଲ। ତ ସେଇଦିନ ଠାରୁ ସେ ଶପଥ ନେଇଥିଲେ, ଜୀବନ ସାରା ଆଉ କୌଣସି ପାଚିଲ ଆମ୍ବ ସେ ଖାଉନଥିଲେ। କିନ୍ତୁ ଭକ୍ତିମୟ ଠାକୁର ଆମର ପ୍ରଭୁପାଦ ମହାରାଜ କହିଛନ୍ତି ଆମ୍ବ ଚଟଣୀ ଦେଲେ ସେ ଖାଉଥିଲେ, ଆମ୍ବ ଚଟଣୀ ତାଙ୍କ ପ୍ରିୟ ଥିଲା, କଞ୍ଚା ଆମ୍ବ ଚଟଣୀ ଦେଲେ ସେ ଖାଉଥିଲେ, କିନ୍ତୁ ପାଚିଲା ଆମ୍ବ କେବେ ଜୀବନରେ ସେ ଗ୍ରହଣ କରିନାହାନ୍ତି ତାପର ଠାରୁ। ସେଭଳି ଭାବରେ ତାଙ୍କର ଯେତେବେଳେ 22 ବର୍ଷ ହେଇଥିଲା, ସେତେବେଳେ ସେ ତ୍ରିପୁରା ରାଜାଙ୍କର ପଣ୍ଡିତ ହିସାବରେ ରହିଥିଲେ, ତାଙ୍କ ପିଲାମାନେ ପାଠ ପଢୁଥିଲେ, ତାଙ୍କର ସେଠି ପଣ୍ଡିତ ହିସାବରେ ରହିଥିଲେ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଅନେକ ଯୋଉ ରହିଛି ଶାସ୍ତ୍ର ସବୁ ରଚନା କରିଛନ୍ତି। ତେଣୁ ବିଶେଷ ଭାବରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇ ଯୋଉ ଆମର ଜାତି ଗୋସ୍ୱାମୀ ମାନଙ୍କର ପ୍ରାଦୁର୍ଭାବ ଥିଲା, ସେଇ ଜାତି ଗୋସ୍ୱାମୀ ପ୍ରାଦୁର୍ଭାବ ଠାରୁ ମୁକ୍ତ କରି ଆମର ଶୁଦ୍ଧ ପରମ୍ପରାକୁ ସ୍ଥାପନ କରିଛନ୍ତି। ସେଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି, ବହୁତ କଷ୍ଟ ସହିବାକୁ ପଡ଼ିଛି। ତେଣୁ ଯାହା ହଉ 1922 ମସିହାରେ ଆମର ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ ଅଭୟଚରଣ ଯେତେବେଳେ ଯାଇଥିଲେ ତାଙ୍କ ପାଖକୁ, ସେତେବେଳେ ସେ ତାଙ୍କୁ କହିଥିଲେ ମହାପ୍ରଭୁଙ୍କର ଯୋଉ ବାଣୀ ରହିଛି ସାରା ପୃଥିବୀରେ ପ୍ରଚାର ହବ, ସେଥିପାଇଁ ସେ ସବୁବେଳେ ଚାହୁଁଥିଲେ କେମିତି ମହାପ୍ରଭୁଙ୍କ ବାଣୀ ସାରା ପୃଥିବୀରେ ପ୍ରଚାର ହବ। ତେଣୁ ବିଭିନ୍ନ ଶିଷ୍ୟମାନଙ୍କୁ ସେ ପ୍ରେରଣା କରିଥିଲେ ପାଶ୍ଚାତ୍ୟ ଜଗତକୁ, କିନ୍ତୁ କେହି ସଫଳ ହେଇପାରିନଥିଲେ। 1922 ମସିହାରେ ଆମେ ପ୍ରଭୁପାଦ ମହାରାଜ ଅଭୟଚରଣ ଆମର ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ ପରେ ପ୍ରତିଷ୍ଠା କଲେ, ତାଙ୍କ ବୟସ ସେତେବେଳେ 26 ବର୍ଷ, ସେଇ ସମୟରେ ସେ ଯାଇଥିଲେ ତାଙ୍କ ପାଖକୁ କାଲକାଟାରେ ତାଙ୍କର ରହିଛି ସେଣ୍ଟ୍ରାଲ ଯୋଉ ରହିଛି ବୁଲଟ ଡଙ୍ଗାରେ ତାଙ୍କର ଥିଲା କେନ୍ଦ୍ର, ସେଇଠି ଥିଲେ ସିଏ। ସେଠି ଯେତେବେଳେ ଯାଇଥିଲେ ସେତେବେଳେ ସେ ତାଙ୍କୁ ଦେଖି ପ୍ରଥମେ କହିଥିଲେ, କହିଲେ ତମେ ସବୁ ପାଠ ପଢିଛ, ଇଂରାଜୀ ଭାଷା ଜାଣିଛ, ପାଶ୍ଚାତ୍ୟ ଜଗତରେ ଭଗବାନଙ୍କ କଥା ପ୍ରଚାର କର। ତେଣୁ ସେ ସେତେବେଳେ ପ୍ରଭୁପାଦ ମହାରାଜ କହିଥିଲେ ଯେ ଆମେ କିନ୍ତୁ ବର୍ତ୍ତମାନ ବ୍ରିଟିଶ ସରକାରଙ୍କ ଅଧୀନରେ ଅଛେ, ପରାଧୀନ ରହିଛେ, ଆମ କଥା କିଏ ଶୁଣିବ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଥିଲେ, କହିଲେ ଇଏ ଯୋଉ ଭଗବାନଙ୍କ ବାଣୀ ଏତେ ଗୁରୁତ୍ୱପୂର୍ଣ୍ଣ, ସେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ଏ କଥା ଯେତେବେଳେ କହିଥିଲେ ଆମର ପ୍ରଭୁପାଦ ମହାରାଜ ସେ ସେଥିରେ କନ୍ଭିନ୍ସ ହେଇଯାଇଥିଲେ। ତେଣୁ ସେ ଗୁରୁଦେବ ସେଇଦିନ ଠାରୁ ତାଙ୍କୁ ସେ ଗୁରୁଦେବ ହିସାବ ଗ୍ରହଣ କରିଥିଲେ 1922 ମସିହାରୁ କହିବାକୁ ଗଲେ। ତେଣୁ ସେ ଏଇଭଳି ଭାବରେ ଆମର ଭକ୍ତିସିଦ୍ଧାନ୍ତ ଠାକୁର ସହିତ ସମ୍ବନ୍ଧିତ ହେଇ 1933 ମସିହାରେ ଯେତେବେଳେ ସେ ଏଲାହାବାଦରେ ତାଙ୍କ ଫାର୍ମାସ୍ୟୁଟିକାଲ କରିଥିଲେ, ଦୋକାନ କରିଥିଲେ, ସେହି ସମୟରେ ଗୋଡ଼ିଏ ବୈଷ୍ଣବ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ସାରା ଭାରତବର୍ଷରେ 64ଟି ମଠ ନିର୍ମାଣ କରିଥିଲେ, ଏବଂ ଆମର ଭୁବନେଶ୍ୱର ମଧ୍ୟ ତାଙ୍କର ମଠ ରହିଛି, ଭୁବନେଶ୍ୱରରେ ଓଲ୍ଡ ଟାଉନ ଲିଙ୍ଗରାଜ ମନ୍ଦିର ପାଖରେ ତାଙ୍କ ମଠ ରହିଛି, ଏବଂ ଢାକାରେ ମଧ୍ୟ ତାଙ୍କର ଗୋଟେ ରହିଛି ଏଇ ଗୋଡ଼ିଏ ମଠ ରହିଛି। ଏବଂ ସେଇଠି ସିଏ ଢାକାରେ ଯୋଉ ଭାଗବତର ପ୍ରଥମ ଶ୍ଳୋକଟି ରହିଛି ଜନ୍ମାଦେଶ ଜାତ, ଏହି ଶ୍ଳୋକ ଉପରେ 3 ମାସ ଧରି କଥା କହିଥିଲେ, ଏ ଗୋଟିଏ ଶ୍ଳୋକ ଉପରେ 3 ମାସ ଧରି କଥା କହିଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ତେଣୁ 1933 ମସିହାରେ ପୁଣି ଯେତେବେଳେ ତାଙ୍କର ଦେଖା ହେଲା ପ୍ରଭୁପାଦଙ୍କୁ, ସେ ତାଙ୍କୁ ସେ କଥା କହିଥିଲେ ତମେ ଏଇ ଭଗବାନ କଥାକୁ ପ୍ରଚାର କର ପାଶ୍ଚାତ୍ୟ ଜଗତରେ। ତେଣୁ ପ୍ରଭୁପାଦ ମହାରାଜ ତାପରେ ତାଙ୍କର ଦୀକ୍ଷା ନେଇଥିଲେ। 1936 ମସିହାରେ ସେ ତିରୋଧାନ ହୋଇଥିଲା ତାଙ୍କର, ଆଜିର ତିଥିରେ ତିରୋଧାନ ହୋଇଥିଲା। ତେଣୁ ତିରୋଧାନର କିଛି ଦିନ ପୂର୍ବରୁ ପ୍ରଭୁପାଦ ମହାରାଜ ତାଙ୍କୁ ଲେଖିଥିଲେ, ଗୋଟେ ଚିଠି ଲେଖିଥିଲେ ଯେ ମୁଁ ତ ଗୃହସ୍ଥ ଅଛି, ଆପଣଙ୍କର ଅନ୍ୟାନ୍ୟ ଅନେକ ସନ୍ନ୍ୟାସ ଶିଷ୍ୟ ସବୁ ରହିଛନ୍ତି, କିନ୍ତୁ ମୁଁ ଆପଣଙ୍କର କଣ ସେବା କରିବି। ତେଣୁ ସେ କହିଥିଲେ ତେଣୁ ଭଗବାନଙ୍କର ବାଣୀକୁ ପ୍ରଚାର କର ସାରା ପୃଥିବୀରେ, ଭଗବାନ ବାଣୀକୁ ପ୍ରଚାର ପାଶ୍ଚାତ୍ୟ ଜଗତରେ, ବିଶେଷ ଭାବରେ ଇଂରାଜୀ ଭାଷାରେ ଭଗବାନ ବାଣୀ ପ୍ରଚାର କର। ତେଣୁ ଭକ୍ତିସିନା ସରସ୍ୱତୀ ଠାକୁର କୃପାରୁ ପ୍ରଭୁପାଦ ମହାରାଜ ତାଙ୍କ ପୂର୍ବରୁ ପ୍ରଭୁପାଦ ମହାରାଜ ପୂର୍ବରୁ ବହୁତ ତାଙ୍କର ସନ୍ନ୍ୟାସୀ ଶିଷ୍ୟ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ। କୁହାଯାଏ ଜଣେ ଯାଇଥିଲେ ବନ ମହାରାଜ ବୋଲି ତାଙ୍କୁ କୁହାଯାଏ, ସେ ଯାଇଥିଲେ ଇଂଲଣ୍ଡରେ ଥିଲେ, ଇଂଲଣ୍ଡରେ ଯେତେବେଳେ ସେ ଯାଇଥିଲେ ତାଙ୍କର କେନ୍ଦ୍ର ଖୋଲିବା ପାଇଁ ଚେଷ୍ଟା କରୁଥିଲେ, ସେଠି ଜଣେ ଥିଲେ ଇଂଲଣ୍ଡର ଲର୍ଡ ଥିଲେ, ଲର୍ଡ ଜେଟଲାଣ୍ଡ ବୋଲି ତାଙ୍କ ନାଁ ଥିଲା। ତେଣୁ ସେ ଲର୍ଡ ଜେଟଲାଣ୍ଡ ଯେତେବେଳେ ଆଙ୍କ ପାଖରେ ଆସି ଦେଖିଲେ କହିଲେ, ଆଙ୍କୁ ପଚାରିଲେ, ସେ ବନ ମହାରାଜ ପଚାରିଲେ କହିଲେ, ଆପଣ ଆମକୁ ବ୍ରାହ୍ମଣ କରିପାରିବେ? ନହଁ କରିପାରିବା, ଆଉ କଣ କରିବାକୁ ପଡିବ ନା, ଚାରୋଟି ନିୟମ ରହିଛି, ଯୁତଙ୍କ ପାଳନ ସ୍ତ୍ରୀଙ୍କୁ ସୁନା, ଏଇ ଚାରୋଟି ନିୟମ ପାଳନ କରିବେ। ସେତେବେଳେ ସେ ଶୁଣି କହିଲେ, ଦିସ୍ ଇଜ୍ ଇମ୍ପସିବୁଲ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେମାନେ ସବୁ ତାଙ୍କୁ କହିଲେ ଯେ, ତମେ ଏଇଭଳି ଭାବରେ ଯୋଉ ଆମର ନିୟମ ସବୁ ରହିଛି, ନିୟମ କାନୁନ ତମେ ପାଳନ ଯଦି ପାଳନ କରିବା ପାଇଁ ଚେଷ୍ଟା କରିବ ତାହେଲେ କେହି ଗ୍ରହଣ କରିବେ ନାହିଁ। କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଦେବଙ୍କୁ ବିଶ୍ୱାସ ଥିଲା, ଭରସା ଥିଲା, ତେଣୁ ଆମର ଯୋଉ ନିୟମ ସବୁ ରହିଛି ସେ ନିୟମକୁ ସେ କୋହଳ କରିନାହାନ୍ତି, ଏ ଚାରୋଟି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସମସ୍ତେ କହିଛନ୍ତି। ଯେହେତୁ ଗୁରୁଦେବଙ୍କର କୃପା ପ୍ରାପ୍ତ ହୋଇଥିଲେ ତେଣୁ ସେ ଏଇ ଭଗବାନ ବାଣୀ ପ୍ରଚାର କରିବା ପାଇଁ ସଫଳ ହୋଇପାରିଥିଲେ। ଆମେରିକାରେ 1966 ମସିହାରେ ଇସ୍କନ କେନ୍ଦ୍ର ସ୍ଥାପିତ ହେଲା, ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର କୃପାରୁ ଏସବୁ ହେଇପାରିଲା। ତେଣୁ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ କଥା ବହୁତ ରହିଛି, ତେଣୁ ସେ ଏଇଭଳି ଭାବରେ ସେ ଆମର ଯୋଉ ଇସ୍କନର ଧାରା ରହିଛି ଏଇ ଧାରାରେ ତାଙ୍କରି କୃପାରୁ ଆଜି ସାରା ପୃଥିବୀରେ ଭଗବାନ କଥା ପ୍ରଚାର ହେଉଛି। ତେଣୁ ଆମ କଥାକୁ ଏଠି ବିଷ୍ଣୁ ପୂର୍ବରୁ ପଚାରିବା କାହାର କିଛି କଥା ଅଛି କି ଡାଉଟ୍ ରହିଛି? ସଖୀ ବ୍ୟକ୍ତି ଗୋଟେ ରହିଛି ନା, ଏଇଟା ପୃଥିବୀ ଭାରତବର୍ଷ କଥା କହୁଛି। ସଖୀ ବ୍ୟକ୍ତି ବିଶେଷ ଭାବେ ବାଂଲାଦେଶ ଆଉ ଓଡ଼ିଶା, ବଙ୍ଗ ବଙ୍ଗଳା ଆଉ ଓଡ଼ିଶା, ଏଇ ଦୁଇଟି ତ ମହାପୁରୁ ବଙ୍ଗଳାରେ ଆସିଥିଲେ। ତେଣୁ ଏବେ ବିଶେଷ ଭାବେ ଆମର ଯୋଉ ରହିଛନ୍ତି ଅତିବଡି ଜଗନ୍ନାଥ ଦାସ, ଅତିବଡି ଅତିବଡିଟା ମଧ୍ୟ ଗୋଟେ ଅପସମ୍ପ୍ରଦାୟ, ଅତିବଡି ଜଗନ୍ନାଥ ଦାସ ସମ୍ପ୍ରଦାୟ, ଅତିବଡି ସମ୍ପ୍ରଦାୟ ବୋଲି କୁହାଯାଉଛି। ତେଣୁ ଅପସମ୍ପ୍ରଦାୟ ଏମିତିକି ମହାପ୍ରଭୁ ଯୋଉଠି ଥିଲେ ସେଠି ମଧ୍ୟ ଆଜି ଭଗବାନଙ୍କର ନାମ ହଉନାହିଁ, ମାନେ ମହାମନ୍ତ୍ର କୀର୍ତ୍ତନ ହଉନାହିଁ। ଯେ ମହାମନ୍ତ୍ରର ଯିଏ କଣ ନାମାଚାର୍ଯ୍ୟ ହରିଦାସ ଠାକୁର ତାଙ୍କର ସମାଧିରେ ମଧ୍ୟ ଏ ଭଗବାନଙ୍କର ନାମ ହଉନାହିଁ, ଅଲଗା ନାମ ହଉଛି। ତେଣୁ ଏଇସବୁ ଆସ୍ତେ ଆସ୍ତେ ଏଇସବୁ ରହୁଛନ୍ତି, ପରମ୍ପରା ନଷ୍ଟ ହେଇଯାଉଛି। ତେଣୁ ଆମର ଶୁଦ୍ଧ ପରମ୍ପରା ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରତିଷ୍ଠା କରିଥିଲେ, ତେଣୁ ସେଇ ପରମ୍ପରାରେ ପ୍ରଭୁପାଦ ମହାରାଜ ଆସି ସାରା ପୃଥିବୀରେ କଥାକୁ ପ୍ରଚାର କରିଛନ୍ତି, ମହାପ୍ରଭୁଙ୍କ ଧାରା ପ୍ରଚାର କରିଛନ୍ତି। ତେଣୁ ମହାପ୍ରଭୁଙ୍କର ଯୋଉ ଆମର ରହିଛି ତାଙ୍କର ପ୍ରଣାମ ମନ୍ତ୍ର, ଏବଂ ପ୍ରଭୁ ପାଠ କଲେ ପ୍ରଣାମ ମନ୍ତ୍ର, ସେଇଥିରେ ତାଙ୍କର ବିଷୟରେ ଆମେ ଜାଣିପାରିବା।
ଯୋଉ ଆପଣ ଯଦି କହିଲେ ନା କି ଯୋଉ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ମୁଣ୍ଡ ଉପରେ ପାଦ ରଖିଲେ, କଥା ଟିକେ କ୍ଲିୟର କରିଦିଅନ୍ତୁ।
ହଁ, ଭକ୍ତିବିନୋଦ ଠାକୁର ଯେତେବେଳେ ତାଙ୍କୁ ପ୍ରଣାମ କରିଥିଲେ ସେତେବେଳେ ସେ ତାଙ୍କ ମୁଣ୍ଡ ଉପରେ ମାନେ ପାଦ ରଖିଥିଲେ, ସେ ଶିଷ୍ୟ ଏଇ ଗୁରୁ ପାଦ ରଖିଥିଲେ
ପୁଣି ମଞ୍ଜୁରୀ।
ହଁ, ଯେତେବେଳେ ତାପରେ ଯେତେବେଳେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ ପଚାରିଲେ, କହିଲେ ଆପଣ ଯାହାଙ୍କ ମୁଣ୍ଡରେ ମଥାରେ ଜାଣିଲେ ଜାଣିଛନ୍ତି ସେ କିଏ? ସାଧାରଣ ଜଣେ ଜୀବ ନୁହନ୍ତି, ସେ ପ୍ରକୃତରେ ସେ ହେଉଛନ୍ତି ମଞ୍ଜରୀ, ସେ ଥିଲେ କମଳମାନ ମଞ୍ଜରୀ ବୋଲି କହିଥିଲେ ଖାଇ। ଇଏ ମଧ୍ୟ ତାଙ୍କର ଆସିଷ୍ଟାଣ୍ଟ ଥିଲେ, ତାଙ୍କ ନାଁ ଥିଲା ନୟନା ମଞ୍ଜରୀ। ସେ କହିଲେ ଇଏ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ମହାଭାଗବତ, ଏଇଭଳି ଭାବରେ କହିଥିଲେ ତାଙ୍କୁ ବିପିନ ବିହାରୀଙ୍କୁ। ତେଣୁ ତାପରେ ବିପିନ ବିହାରୀ ଯେତେବେଳେ ଭକ୍ତିବିନୋଦ ଠାକୁରଙ୍କ ସହିତ ଆଲୋଚନା ହେଲା, ସେତେବେଳେ ସେ କହିଲେ ତମର ପୁଅ ଏଭଳି ଭାବରେ ବୋଲ୍ଡ ରହିଛନ୍ତି, ମାନେ ମୁହଁ ମୁହେଁ ସବୁ କଥା କହିଦେଉଛନ୍ତି, ଏ କଥା କହିଥିଲେ। ତେଣୁ ଭକ୍ତିବିନୋଦ ଠାକୁର ଏ କଥାଟିକୁ ସେ ବିଭିନ୍ନ ସ୍ଥାନରେ ଏଇଟାକୁ କହନ୍ତି, ଏଇ ପ୍ରସଙ୍ଗ କହନ୍ତି। ଯେତେବେଳେ ଜନ୍ମ ହେଇଥିଲେ ତାଙ୍କର ଶରୀରରେ ଉପବିତ ଥିଲା, ଚିହ୍ନ ଥିଲା ଜନ୍ମରୁ, ଉପବିତ ଚିହ୍ନ ଥିଲା। ଜୟ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ମହାରାଜ କୀ। ଜୟ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ତିରୁଭାଗ ତିଥି ମହାମହୋତ୍ସବ କୀ। ଜୟ ଶ୍ରୀ ପ୍ରଭୁପାଦ ମହାରାଜ କୀ। ଜୟ ଶ୍ରୀ ଗୁରୁଦେବ କୀ। ସମ୍ବେଦ ଗୌରବୃନ୍ଦ କୀ। ତାଇ ଗୋଟନାନ୍ଦେ।
ପ୍ରଭୁ
ଜୟ।
ଅଖିଳ ଅଖିଳ ସାଧବ ହଁ ନମସ୍ତେ ନରସ